आकाशवाणी संवाद पढ़ुछंती आदित्य नारायण दास। मुख्य संवाद, दिल्ली विधानसभा निर्वाचन रे भारतीय जनता पार्टी विपुल विजय। प्रधानमंत्री आसंता सोमवार ठारु फ्रांस ओ आमेरिका गस्तरे जिबे। आत्मनिर्भर भारत लक्ष्य को साकार करिबा पाई प्रतिरक्षा मंत्रणालय ओ भारत इलेक्ट्रोनिक्स लिमिटेड मध्यरे बुझामणापत्र स्वाक्षरित। अस्त्रविरति चुक्ति अनुजाई इस्राएल रो तीन पणबंदी एवं पालेस्टाइन रो बार जन कैदी हेले मुक्त। एवं भारत इंग्लैंड मध्यरे दिनिकिया क्रिकेट सीरीज रो द्वितीय मैच कटक रो बारबटी स्टेडियम रे खेला जिबो आसंता काली। विस्तृत संवाद, प्राय तीनि दशंधि परे भारतीय जनता पार्टी दिल्लीरे सरकार गठन करिबाकु जाउछि। मिलिथिबा सूचना अनुसार 70 आसन विशिष्ट दिल्ली विधानसभार 66 आसनर फलाफल घोषणा होइछि। सेथिमध्यरु बीजेपी 45 आसनरे विजयी होइथिबा बेले 3 आसनरे आगुआ रहिछि। सेहिपरि आम आदमी पार्टी 21 आसनरे विजय लाभ करथिबा बेले 1 आसनरे आगुआ रहिथिबार सूचना मिलिछि। कंग्रेस एहि निर्वाचनरे कोनोसे आसनरे जीति पारिनाही। बीजेपीर प्रमुख विजेता मध्यरु नूआदिल्ली आसनरे प्रवेश साहेब सिंह, जुंगपुरारु तरविंदर सिंह मारुआ, करावाल नगररु कपिल मिश्र, राजौरी गार्डेनरु मजिंदर सिंह सिरसा, गांधीनगरु अरविंदर सिंह लवली, ग्रेटर कैलाश शिखा रॉय, मोतीनगरु हरीश खुराना, बिजवासनरु कैलाश गेहलट प्रमुख विजय लाभ करिछन्ति। बीजेपी प्रार्थी कर्णेल सिंह साकुर बस्ती आसनरु विजय लाभ करथिबा बेले निजर बासुया कस्तूरपा नगररु जीतिछन्ति। सेहिपरि आम आदमी पार्टीर कालकाजी आसनरु अतिशी सोमदत्त सदर बजार आसनरु गोपाल राय बाबरपुरु वीरेन्द्र सिंह कड़ियान दिल्ली कैंटनमेंट्रु कुलदीप कुमार कंडलीरु जर्नल सिंह तिलकनगरु इमरान हुसैन बल्लीमारनरु सहीराम तुबलगा पाद्रु मुकेश कुमार अहलाभट सुल्तानपुर मजरा विधानसभा आसनरु अनिल झा किरारीरु चौधरी जुबेर अहमद शिलमपुरु एवं पुनर्दीप सिंह सावनी चांदनीचौक आसनरु विजय लाभ करिछन्ति। କିଛି ପରିଚିତ ପ୍ରାର୍ଥୀ ଯେଉଁମାନେ ପରାଜୟ ହାସଲ କରିଛନ୍ତି ସେମାନେ ହେଲେ ଆପ୍ର ବରିଷ୍ଠ ନେତା ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ, ସୌରଭ ଭରଦ୍ୱାଜ, ଦୁର୍ଗେଶ ପାଠକ, ଅବଧ ଓଝା ଏବଂ ଜିତେନ୍ଦ୍ର ସିଂ ସୁଣ୍ଟି। ସେହିପରି କଂଗ୍ରେସର ସନ୍ଦୀପ ଦୀକ୍ଷିତ ଏବଂ ବିଜେପିର ରମେଶ ବୁଧୁରୀ ଓ ରାଜକୁମାର ଆନନ୍ଦ ମଧ୍ୟ ନିର୍ବାଚନରେ ପରାଜୟ ବରଣ କରିଛନ୍ତି। ସେହିପରି ଉତ୍ତରପ୍ରଦେଶରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ଫଳାଫଳ ମଧ୍ୟ ଆମର ହସ୍ତଗତ ହୋଇଛି। ବିଜେପି ପ୍ରାର୍ଥୀ ଚନ୍ଦ୍ରଭାନୁ ପାଶୱାନ ମିଲ୍କିପୁର ବିଧାନସଭା ଆସନରେ ସମାଜବାଦୀ ପାର୍ଟିର ଅଜିତ ପ୍ରସାଦଙ୍କୁ 61,700 ଭୋଟରେ ପରାସ୍ତ କରିଛନ୍ତି। ତାମିଲନାଡୁର ପୂର୍ବ ଇରୋଡ୍ ବିଧାନସଭା ଉପନିର୍ବାଚନର ଗଣତି ଜାରି ରହିଛି। ଡିଏମ୍କେର ପ୍ରାର୍ଥୀ ଚନ୍ଦିରା କୁମାର ଭିସି ଏହି ଆସନରେ ଆଗୁଆ ରହିଛନ୍ତି। ଏହିମାତ୍ର ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଦିଲ୍ଲୀର ଦଳୀୟ କାର୍ଯ୍ୟାଳୟରେ ବିପୁଳ ବିଜୟ ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧନ କରୁଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଜିତିଥିବାରୁ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଓ କହିଛନ୍ତି ଏହି ବିଜୟ ଦୂରଦୃଷ୍ଟି ସମ୍ପନ୍ନ ଦଳୀୟ ନେତୃତ୍ୱ ଉପରେ ଲୋକମାନଙ୍କର ବିଶ୍ୱାସକୁ ପ୍ରତିଫଳିତ କରୁଛି। ଏ ଅବସରରେ ଶ୍ରୀ ରିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ଦଳର ସଭାପତିଙ୍କ ନେତୃତ୍ୱରେ ଦଳ ଏକ ନୂତନ ଶିଖରରେ ପହଞ୍ଚିବ ବୋଲି ଶ୍ରୀ ରିଓ କହିଛନ୍ତି। ଆମ ଆଦମୀ ଦଳର ବରିଷ୍ଠ ନେତ୍ରୀ ଅତିଶି ତାଙ୍କୁ ବିପୁଳ ଜନାଦେଶ ମିଳିଥିବାରୁ କାଲକାଜୀ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିବା ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ତାଙ୍କ ଦଳ ଲୋକଙ୍କ ଜନାଦେଶକୁ ଗ୍ରହଣ କରିଛି। ନିର୍ବାଚନରେ ପ୍ରଚାର ପାଇଁ ସେ ଦଳୀୟ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାରଠାରୁ ଫ୍ରାନ୍ସ ଏବଂ ଆମେରିକା ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ପ୍ୟାରିସ୍ଠାରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ସହ କୃତ୍ରିମ ବୁଦ୍ଧିମତା ସମ୍ମିଳନୀରେ ସହ ଅଧ୍ୟକ୍ଷତା କରିବେ। କୃତ୍ରିମ ବୁଦ୍ଧିମତା ଉପଯୋଗ ଏବଂ ବିଶ୍ୱ ନିୟାମକ ଢାଞ୍ଚା ଉପରେ ଏହି ସମ୍ମିଳନୀରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ପ୍ରତିରକ୍ଷା ସହଯୋଗ ଏବଂ ଅର୍ଥନୈତିକ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମାର୍ସେଲି ଗସ୍ତରେ ଯାଇ ପ୍ରଥମ ବିଶ୍ୱଯୁଦ୍ଧରେ ଲଢ଼ିଥିବା ମଜାର ଗସ୍ତ ଯୁଦ୍ଧ କବରସ୍ଥାନରେ ଭାରତୀୟ ସୈନିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ନୂତନ ଭାରତୀୟ ଦୂତାବାସ ଭବନର ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଫ୍ରାନ୍ସରୁ ଆମେରିକା ଗସ୍ତରେ ଯିବେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ପାଳିର ଶପଥ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହା ହେବ ପ୍ରଥମ ଆମେରିକା ଗସ୍ତ। ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା ସହଯୋଗ ଏବଂ ପ୍ରବାସୀ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇପାରେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହି ଗସ୍ତ ଭାରତର ସ୍ୱାଧୀନ ବୈଦେଶିକ ନୀତିକୁ ଅଧିକ ସୁଦୃଢ଼ କରିବା ସହିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରାଷ୍ଟ୍ର ସହ ସମ୍ପର୍କକୁ ଅଧିକ ମଜବୁତ ମଧ୍ୟ କରିବ। ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ରଣନୈତିକ ବ୍ୟାପାରରେ ବିଶ୍ୱସ୍ତରରେ ଭାରତ ନିଜର ସ୍ଥିତିକୁ ଅଧିକ ସୁଦୃଢ଼ କରିବାର ମଧ୍ୟ ଆଶା କରାଯାଉଛି। ଶ୍ରମ ବିଭାଗ ଅଧୀନରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଶ୍ରମ ପରିସଂଖ୍ୟାନ ବ୍ୟୁରୋ BLS ର ସୂଚନା ଅନୁଯାୟୀ ଗତ ଜାନୁଆରୀ ମାସରେ ବେକାରୀ ହାର 4% ହ୍ରାସ ପାଇଛି। 2024 ମେ ମାସ ପରଠାରୁ ଏହା ସର୍ବନିମ୍ନ ହାର ଅଟେ। ବିଶେଷକରି ଖଣି, ଖଣି ଖନନ, ତୈଳ ଏବଂ ଗ୍ୟାସ୍ ଉତ୍ତୋଳନ ଶିଳ୍ପରେ ବେକାରୀ ହ୍ରାସ ପରିଲକ୍ଷିତ ହୋଇଛି। ତେବେ ସ୍ୱାସ୍ଥ୍ୟସେବା, ଖୁଚୁରା ବ୍ୟବସାୟ ଏବଂ ସାମାଜିକ ସହାୟତା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଲାଭାନ୍ୱିତ ହୋଇଛି। ଦେଶରେ 55 ଲକ୍ଷ ଲୋକ ବର୍ତ୍ତମାନ ଶ୍ରମଶକ୍ତିରେ ନାହାନ୍ତି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଗତ ମାସରେ ମୋଟ ଅଣକୃଷି ବେତନଯୁକ୍ତ ନିଯୁକ୍ତି 1,43,000କୁ ବୃଦ୍ଧି ପାଇଛି। ଦେଶରେ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ସାକାର କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ସହ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛି। ଏହି ଚୁକ୍ତିନାମା ଅନୁସାରେ 28ଟି ନୂତନ ପିଢ଼ିର ଉଚ୍ଚ କ୍ଷମତା ସମ୍ପନ୍ନ EON-51 ଇଲେକ୍ଟ୍ରୋ ଅପ୍ଟିକାଲ୍ ଅଗ୍ନି ନିୟନ୍ତ୍ରକ ଉପକରଣ କ୍ରୟ କରାଯିବ, ଯାହାର ମୂଲ୍ୟ 642 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରହିଛି। ଏହି ଅଗ୍ନି ନିୟନ୍ତ୍ରକ ଉପକରଣ ଭାରତୀୟ ଶିଳ୍ପ ସଂସ୍ଥାଗୁଡ଼ିକରେ ଉପଯୋଗ କରାଯିବା ସହ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକରେ ଲଗାଯାଇପାରିବ। ଦେଶରେ ମେଡିକାଲ ପ୍ରବେଶିକା ପରୀକ୍ଷା NEET UG ଆସନ୍ତା May 4 ଅନୁଷ୍ଠିତ ହେବ ବୋଲି NTA ପକ୍ଷରୁ ଘୋଷଣା କରାଯାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା ମାସ 7 ଏହା ଶେଷ ହେବ। ପରୀକ୍ଷାର୍ଥୀଙ୍କ ସଂଖ୍ୟା ଦୃଷ୍ଟିରୁ ଏହା ଦେଶର ସର୍ବବୃହତ୍ ପ୍ରବେଶିକା ପରୀକ୍ଷା ଭାବେ ବିବେଚନା କରାଯାଏ। ଗତବର୍ଷ 2024 ରେକର୍ଡ ସଂଖ୍ୟକ 24 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ସାମିଲ ହୋଇଥିଲେ। ଡାକ୍ତରୀ ପାଠ୍ୟକ୍ରମ ପାଇଁ ମୋଟ 1,08,000 ଆସନ ଉପଲବ୍ଧ ରହିଛି। ସେଥିମଧ୍ୟରୁ ପ୍ରାୟ 56,000 ସରକାରୀ ଓ 52,000 ଘରୋଇ କଲେଜରେ ଏହି ବ୍ୟବସ୍ଥା ରହିଛି। ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଗାଜାରୁ ଆଜି ଇସ୍ରାଏଲ 3 ପଣବନ୍ଦୀଙ୍କୁ ମୁକ୍ତ କରିଛି। ମଧ୍ୟସ୍ଥତାକାରୀ ଦେଶମାନଙ୍କ ଜରିଆରେ ଇସ୍ରାଏଲ ସେମାନଙ୍କ ସମ୍ପର୍କରେ ସୂଚନା ପାଇବା ପରେ ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହା ବଦଳରେ ଇସ୍ରାଏଲ 12 ପାଲେଷ୍ଟାଇନ୍ କଏଦୀଙ୍କୁ ମୁକ୍ତ କରିଛି ବୋଲି ଜଣାପଡ଼ିଛି। 2023 ଅକ୍ଟୋବର 7 ଦକ୍ଷିଣ ଇସ୍ରାଏଲ ଉପରେ ହମାସ ନେତୃତ୍ୱାଧୀନ ଆକ୍ରମଣ ପରିପ୍ରେକ୍ଷୀରେ ଇସ୍ରାଏଲରୁ ଏହି ବନ୍ଧକମାନଙ୍କୁ ଅପହରଣ କରାଯାଇଥିଲା। ଡେରାଡୁନ୍ଠାରେ ଚାଲିଥିବା 38ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ବର୍ଗର ଦୌଡ଼ ପ୍ରତିଯୋଗିତାରେ ହିମାଚଳ ପ୍ରଦେଶର ସାୱନ ବରୱାଲ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମହାରାଷ୍ଟ୍ରର କିରଣ ମାତ୍ରେ ରୌପ୍ୟ ପଦକ ଜିତିଥିବା ବେଳେ ମଧ୍ୟପ୍ରଦେଶର ବିନୋଦ ସିଂ ବ୍ରୋଞ୍ଜ ପଦକ ଜିତିଛନ୍ତି। ଅପରପକ୍ଷରେ ମହିଳା ବର୍ଗ ଦୌଡ଼ ପ୍ରତିଯୋଗିତାରେ ମହାରାଷ୍ଟ୍ରର ସଞ୍ଜୀବନୀ ଯାଦବ ସ୍ୱର୍ଣ୍ଣପଦକ ଜିତିଛନ୍ତି। ତେବେ ଉତ୍ତରାଖଣ୍ଡ ଏହି ପ୍ରତିଯୋଗିତାରେ ଉଭୟ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ହାସଲ କରିଛି। ଚମ୍ପତସ୍ଥିତ ମହାକାଳୀ ନଦୀରେ ରିଭର ର୍ୟାଫ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏପର୍ଯ୍ୟନ୍ତ ପଦକ ତାଲିକାର ଶୀର୍ଷରେ ଆୟୋଜକ ଉତ୍ତରାଖଣ୍ଡ 39 ସ୍ୱର୍ଣ୍ଣପଦକ ଜିତିଥିବା ବେଳେ କର୍ଣ୍ଣାଟକ ଦ୍ୱିତୀୟ ସ୍ଥାନରେ ରହି 30 ସ୍ୱର୍ଣ୍ଣପଦକ ପାଇଛି। କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତାକାଲି ଭାରତ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଅପରାହ୍ନ 1:30 ଏହି ମ୍ୟାଚ୍ ଆରମ୍ଭ ହେବ। ତିନିଟିକିଆ ସିରିଜ୍ରେ ପ୍ରଥମ ମ୍ୟାଚ୍କୁ ଜିତି ଭାରତ ଏପର୍ଯ୍ୟନ୍ତ 1-0 ଆଗୁଆ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ। ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାରଠାରୁ ଫ୍ରାନ୍ସ ଓ ଆମେରିକା ଗସ୍ତରେ ଯିବେ ଏବଂ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଇସ୍ରାଏଲର 3 ପଣବନ୍ଦୀ ଏବଂ ପାଲେଷ୍ଟାଇନ୍ର 12 କଏଦୀ ହେଲେ ମୁକ୍ତ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।